ମଲ୍ଲିକା ଦାସ କହୁଛି ଉପର ସାହିରୁ, ୱାର୍ଡ ନମ୍ବର 9। ଆଉ ଆମର ଡ୍ରେନ୍ଟି ବହୁତ ଅପରିଷ୍କାର ହେଇଗଲାଣି, ଆଉ ଡ୍ରେନ୍ଟା ତୁରନ୍ତ ଆସିକି ଟିକେ ସଫା କରନ୍ତୁ। ସ୍ଲାପ ଫ୍ଲାପ ବି ଠିକ୍ସେ ପଡ଼ିନି, ଛୁଆ ପିଲା ବି ପଡ଼ିଯିବାର ସମ୍ଭାବନା ଅଛି। ଆଉ ଟିକେ ଆସିକି ଯଦି ସଫା ସୁତୁରା କରନ୍ତୁ, ପରିଷ୍କାର କରନ୍ତୁ, ଆମେ ଟିକେ ଚିର ଉପକୃତ ହୁଅନ୍ତୁ।